ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
छकी कह तुमे जीवन रे परित्राण करी छकी अनुभव मने शांति चिरंतन पाई छकी कह तुमे जीवन रे परित्राण করিছ কি অনুভব মনে শান্তি চিরন্তন
প্রিয় শ্রোতা বন্ধু, আজির এই শুভ অবসরের আমার ত্রাণকর্তা ও উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। প্রভু যীশুঙ্ বিষয়ে জাণিবা নিমন্তে আপনার আগ্রহ ও উৎসাহ দেখি আমি মধ্যে বিশেষ খুশি। প্রভুঙ্কর অনুগ্রহ আপন সুস্থতার সবলতার থার জাণি আমি মধ্যে প্রভুঙ্ নামক বিশেষ ধন্যবাদ দেউ। আর বাস্তবের প্রভু আজ আমাকে এই সুন্দর সুযোগ দিয়েছেন তাঁকর বাক্য মধ্যে দিয়ে তাঁকর স্বর শুণাপাই এবং তাঁকর ইচ্ছা ও অভিমত জাঁয়া তেমন আসন্তু আজ এই কার্যক্রম মধ্যে যা পূর্ব তাঁকর চরণর নিকটবর্তী হওয়া ও তাঁকর এই বাক্য মধ্য গভীর বিষয় মান শিক্ষা করা বুঝবাই তাঁকর জ্ঞান ভিক্ষা করা। আসন্তু বর্তমান প্রার্থনার সময় অতিবাহিত করা। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ। ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ ପବିତ୍ର ପ୍ରଭୁ, ଆଜି ମଧ୍ୟ ତୁମେ ଆମମାନଙ୍କୁ ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ଦେଇଅଛ। ହଁ ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ସଦ୍ବ୍ୟବହାର କରି ପ୍ରଭୁ ତୁମର ନିକଟବର୍ତ୍ତୀ ହେବାକୁ ପାରିବୁ, ଆତ୍ମିକ ଜୀବନରେ ପ୍ରଭୁ ଆଶୀର୍ବାଦର ଅଧିକାରୀ ହେବାକୁ ପାରିବୁ ଏବଂ ପ୍ରଭୁ ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସକ୍ଷମ ହୋଇପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦେଇ ବଳ ଦେଇ ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ। ପ୍ରଭୁ, ଏହି ବାକ୍ୟ ଯେ କେବଳ ଶୁଣିବୁ ତାହା ନୁହେଁ, ମାତ୍ର ଏହି ବାକ୍ୟ ଅନୁଯାୟୀ ଯେପରି ପ୍ରଭୁ ନିଜ ନିଜର ଜୀବନକୁ ଆମେ ସମୀକ୍ଷା କରି ପ୍ରଭୁ ଯେପରି ତୁମ ନିମନ୍ତେ ପ୍ରସ୍ତୁତ ରହିବାକୁ ପାରିବୁ, ଜାଗ୍ରତ ଜୀବନଯାପନ କରିବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରଭୁ ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର ଏବଂ ପ୍ରଭୁ ଯାହାର ଯାହା କିଛି ସମସ୍ୟା ଥାଏ ତୁମେ ଦୟାକରି ସମାଧାନ କର ଏବଂ ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର। ବିଶେଷରେ ପ୍ରଭୁ ଆତ୍ମିକ ଅଭାବ ତୁମେ ମୋଚନ କରି ଆତ୍ମିକ ଜୀବନରେ ପ୍ରଭୁ ତୁମେ ଆମମାନଙ୍କ ପ୍ରତ୍ୟେକଙ୍କୁ ବଳିଷ୍ଠ ହେବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରିୟ ଶ୍ରୋତା ବନ୍ଧୁ, ମୋର ଅନୁରୋଧ ଆପଣ ଏହି କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୋଯୋଗର ସହିତ ଶୁଣନ୍ତୁ, ତାହେଲେ ଈଶ୍ୱରଙ୍କ ବାକ୍ୟ ମଧ୍ୟରୁ ଅନେକ ନିଗୁଢ଼ ବିଷୟମାନ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ। ଆଜି ଆମେ ଗୀତ ସଂହିତା 25 ଓ 26 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତ 25 ପର୍ବରୁ ଆରମ୍ଭ କରି 39 ପର୍ବ ପର୍ଯ୍ୟନ୍ତ ଆଉ ଏକ ନୂତନ ବିଭାଗ ଆମେ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ମୁଖ୍ୟତଃ ଦାଉଦଙ୍କ ବ୍ୟକ୍ତିଗତ ଅନୁଭୂତିକୁ ପ୍ରକାଶ କରେ। ମାତ୍ର ଏଥିସହିତ ଏହା ସେହି ଭବିଷ୍ୟତରେ ଇସ୍ରାଏଲର ଅବଶିଷ୍ଟାଂଶ ଈଶ୍ୱର ପରାୟଣ ଲୋକମାନଙ୍କର ସେହି କ୍ଲେଶର ସମୟକୁ ଭାବବାଣୀ ଆକାରରେ ପ୍ରକାଶ କରେ। ଏଥିସହିତ ମଧ୍ୟ ଈଶ୍ୱରଙ୍କ ଭକ୍ତ ତଥା ସାଧୁମାନଙ୍କୁ ସାନ୍ତ୍ୱନା ପ୍ରଦାନ କରେ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମୟ ନିମନ୍ତେ ପ୍ରଯୁଜ୍ୟ। ଏହି ଗୀତଟି ଭକ୍ତ ଦାଉଦଙ୍କର ସେହି ସମସ୍ୟା ବହୁଳ ଜୀବନର ଅନୁଭୂତି ମଧ୍ୟ ଦେଇ ପ୍ରକାଶିତ ହୋଇଥିଲା, ଯାହାକି ଭବିଷ୍ୟତର ସେହି କ୍ଲେଶର ସମୟକୁ ଭାବବାଣୀ ଆକାରରେ ପ୍ରକାଶ କରେ। 25 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ। ହେ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଇଅଛି। ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, ମୋର ଶତ୍ରୁମାନେ ମୋ ଉପରେ ଉଲ୍ଲାସ ନ କରନ୍ତୁ। ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ। ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି ସେମାନେ ଲଜ୍ଜିତ ହେବେ। ଏହା ଏକ ପ୍ରାର୍ଥନା ଯାହାକି ଈଶ୍ୱରଙ୍କ ଉପରେ ଦାଉଦଙ୍କର ନିର୍ଭରତାକୁ ପ୍ରକାଶ କରେ। ଦିନେ ଇସ୍ରାଏଲ ମଧ୍ୟ ଏହି ଅନୁଭୂତି ମଧ୍ୟ ଦେଇ ଗତି କରିବେ। ଦିନ ଆସୁଅଛି ଇସ୍ରାଏଲର ଅବଶିଷ୍ଟାଂଶ ଏପରି ଏକ ପରିସ୍ଥିତିରେ ଆସି ପହଞ୍ଚିବେ ଯେଉଁ ସମୟରେ ସେମାନେ ଅନ୍ୟ କାହାରି ଉପରେ ନିର୍ଭର ନ କରି ଈଶ୍ୱରଙ୍କ ଉପରେ ନିର୍ଭର କରିବେ ଓ ତାହାଙ୍କ ଆଡ଼କୁ ଫେରିବେ, ଓ ଏହା ଆମମାନଙ୍କ ନିମନ୍ତେ ମଧ୍ୟ ଉତ୍ତମ ବିଷୟ ହେବ ଯଦି ଆମେ ତାହାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ତାହାଙ୍କର ଶରଣାପନ୍ନ ହେବା। ଏହା ଆଜି ଆମମାନଙ୍କ ନିମନ୍ତେ ମଧ୍ୟ ଶିକ୍ଷାର ବିଷୟ। ପ୍ରଭୁ ଆଜି ଆମମାନଙ୍କୁ ମଧ୍ୟ ତାହାଙ୍କର ଶରଣାପନ୍ନ ହେବା ପାଇଁ କହନ୍ତି। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ, ଦାଉଦ କ'ଣ ବିନତି କରନ୍ତି। 25 ପର୍ବର 4-7 ମଧ୍ୟରେ ଏହିପରି ଲେଖା ଅଛି, ହେ ସଦା ପ୍ରଭୁ, ତୁମ୍ଭର ପଥ ସବୁ ମୋତେ ଦେଖାଅ, ତୁମ୍ଭର ମାର୍ଗ ସବୁ ମୋତେ ଶିଖାଅ, ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ, କାରଣ ତୁମ୍ଭେ ମୋ ପରିତ୍ରାଣର ପରମେଶ୍ୱର ଅଟ, ମୁଁ ଦିନଯାକ ତୁମ୍ଭର ଅନୁସରଣ କରେ। ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର, କାରଣ ତାହା ଅନାଦିକାଳୀନ। ମୋ ଯୌବନ କାଳର ପାପ ଓ ଅଧର୍ମ ସବୁ ସ୍ମରଣ କର ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର। ଦୁଇଟି ପଥ ଅଛି, ଯେଉଁ ପଥରେ କି ମନୁଷ୍ୟମାନେ ଯାଆନ୍ତି, ସେ ଈଶ୍ୱରଙ୍କ ପଥରେ ଯାଇପାରେ ବା ନିଜର ପଥରେ ଯାଇପାରେ। ସେ ନିଜର ପସନ୍ଦ ମୁତାବକ ନିଜର ପଥରେ ଅଗ୍ରସର ହୋଇପାରେ ମାତ୍ର ତାହା ତାହାର ବିନାଶ ଘଟାଇଥାଏ। ସେଥିପାଇଁ ହିତୋପଦେଶ ଚଉଦ ପର୍ବର ବାର ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ। ଭକ୍ତ ଦାଉଦ ଈଶ୍ୱରଙ୍କର ଦୟା ଓ ସ୍ନେହପୂର୍ଣ୍ଣ କରୁଣାକୁ ଏହି ଅଂଶରେ ପ୍ରକାଶ କରନ୍ତି। ଯେତେବେଳେ ସେ କ୍ଲେଶର ସମୟ ମଧ୍ୟ ଦେଇ ଗତି କରୁଅଛନ୍ତି, ସେତେବେଳେ ସେ ଏହିପରି ପ୍ରାର୍ଥନା କରୁଅଛନ୍ତି ଓ ସେହି ଆଗାମୀ କ୍ଲେଶର ସମୟରେ ଇସ୍ରାଏଲର ଅବଶିଷ୍ଟାଂଶ ମଧ୍ୟ ଏହିପରି ପ୍ରାର୍ଥନା କରିବେ, ଓ ଏହା ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ପ୍ରଯୁଜ୍ୟ। ଆଜି ମଧ୍ୟ ଆମେ ଈଶ୍ୱରଙ୍କ ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବା ଉଚିତ। ଆମେ ଈଶ୍ୱରଙ୍କର ଶରଣାପନ୍ନ ହେବା ଉଚିତ ଓ ତାହାଙ୍କର ପଥରେ ଅଗ୍ରସର ହେବା ଉଚିତ, ତାହାଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବା ଉଚିତ, ତାହାଙ୍କ ବାକ୍ୟର ବଶୀଭୂତ ହେବା ଉଚିତ। ଭକ୍ତ ପ୍ରାର୍ଥନା କରି କହନ୍ତି, ଯେପରି ଈଶ୍ୱର ତାହାଙ୍କର ଯୌବନ କାଳର ପାପ ଓ ଅଧର୍ମ ସବୁକୁ ସ୍ମରଣ ନ କରନ୍ତି, ସେ ଈଶ୍ୱରଙ୍କର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ପ୍ରାର୍ଥନା କରନ୍ତି। ଗୀତ 23 ପର୍ବର 6 ପଦରେ ଲେଖା ଅଛି, ନିଶ୍ଚୟ ମଙ୍ଗଳ ଓ ଦୟା ମୋର ଜୀବନ ଯାଏ ମୋର ପଶ୍ଚାତଗାମୀ ହେବ। ବାସ୍ତବ ଭାବରେ ଏହା ଥିଲା ଭକ୍ତ ଦାଉଦଙ୍କର ଏକ ଚମତ୍କାର ଅନୁଭୂତି, ଓ ଏହା ମଧ୍ୟ ସେହି ଅବଶିଷ୍ଟାଂଶ ଇସ୍ରାଏଲର ଅନୁଭୂତି ହେବ ସେହି ଆଗାମୀ ବିଚାର ସମୟରେ, ପ୍ରଭୁ ଯୀଶୁଙ୍କର ଆଗମନ ସମୟରେ। ବାସ୍ତବ ଭାବରେ ପ୍ରଭୁଙ୍କର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର, ଆଉ ସେଥିପାଇଁ ସେ ଆଜି ଆମମାନଙ୍କୁ ତାଙ୍କର ଅନୁଗ୍ରହରେ ସୁଯୋଗ ଉପରେ ସୁଯୋଗ ଦିଅନ୍ତି, ଯେପରି ଆମେ ନିଜର ପାପ ଓ ଅଧର୍ମରୁ ଫେରି ତାହାଙ୍କର ଶରଣାପନ୍ନ ହେଉ। ଆଉ ତେଣୁକରି ପ୍ରଭୁ ଆଜି ମଧ୍ୟ ସୁଯୋଗ ଦିଅନ୍ତି, ଯେପରି ଆମେ ନିଜର ପାପମୟ ଜୀବନରୁ ଫେରି ପ୍ରଭୁ ଯୀଶୁଙ୍କର ଶରଣାପନ୍ନ ହେଉ। ଏହାପରେ ଆମେ 25 ପର୍ବର 8 ପଦରୁ 14 ପଦ ମଧ୍ୟରେ ଈଶ୍ୱରଙ୍କଠାରେ ଦାଉଦଙ୍କର ନିର୍ଭରତାର ବିଷୟକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ 25 ପର୍ବର 8 ପଦରୁ 10 ପଦ ମଧ୍ୟରେ ଏହିପରି ଲେଖା ଅଛି, ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି, ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ବିଶିଷ୍ଟ। ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ପରିତ୍ରାଣ ସାଧନ କରିବାରେ ଈଶ୍ୱରଙ୍କର ଉତ୍ତମତା, ପ୍ରେମ ଓ ଧାର୍ମିକତା ପ୍ରକାଶିତ ହୁଏ, ଯେଉଁମାନେ ଭଗ୍ନଚୂର୍ଣ୍ଣ ଅନ୍ତକରଣ ସହିତ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ତ୍ରାଣ କରନ୍ତି, ସେମାନଙ୍କୁ ସେ କେବେ ହେଲେ ଦୂରେଇ ଦିଅନ୍ତି ନାହିଁ। ଆଉ ସେ ଚାହାନ୍ତି ଯେପରି ଆମମାନେ ଭଗ୍ନଚୂର୍ଣ୍ଣ ଅନ୍ତକରଣ ସହିତ ତାହାଙ୍କର ନିକଟବର୍ତ୍ତୀ ହେଉ, ନିଜର ପାପମୟ ଜୀବନକୁ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ସମର୍ପଣ କରୁ, ତାହାଙ୍କ ନିକଟରେ କ୍ଷମା ମାଗୁ ଓ ତାହାଙ୍କଠାରୁ ଉଦ୍ଧାର ପ୍ରାପ୍ତ ହେଉ। ତେଣୁକରି ପ୍ରିୟ ବନ୍ଧୁ, ନିଜର ପାପମୟ ଜୀବନକୁ ଲୁଚାଇ ରଖି ଲୋକମାନଙ୍କ ନିକଟରେ ଧାର୍ମିକ ବୋଲି ଦେଖାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ମାତ୍ର ସମୟ ଥାଉ ଥାଉ ନିଜର ପାପ ସବୁକୁ ପ୍ରଭୁ ଯୀଶୁଙ୍କଠାରେ ସ୍ୱୀକାର କରନ୍ତୁ, ତାହେଲେ ସେ ଆପଣଙ୍କୁ ଉଦ୍ଧାର କରିବେ, ସେ ଆପଣଙ୍କୁ ସେହି ପରିତ୍ରାଣର ଅଧିକାରୀ କରାଇବେ। ଭକ୍ତ ଦାଉଦଙ୍କର ମଧ୍ୟ ସେହି ଅନୁଭୂତି ଥିଲା, ସେ ତାହା ପ୍ରାପ୍ତ ହୋଇଥିଲେ। 25 ପର୍ବର 11 ପଦରେ ଲେଖା ଅଛି, ହେ ସଦାପ୍ରଭୁ, ଆପଣା ନାମ ସକାଶୁ ମୋର ଅପରାଧ କ୍ଷମା କର, କାରଣ ତାହା ବଡ଼। ଈଶ୍ୱର ଖ୍ରୀଷ୍ଟଙ୍କ ହେତୁ ଆମମାନଙ୍କୁ କ୍ଷମା କରନ୍ତି, ମାତ୍ର ଆମ୍ଭମାନଙ୍କ ହେତୁ ନୁହେଁ ବା ଆମମାନଙ୍କର କୌଣସି ଉତ୍ତମତା ବା ଧାର୍ମିକତା ହେତୁ ନୁହେଁ, ମାତ୍ର ତାହାଙ୍କର ନାମ ହେତୁ, ତାହାଙ୍କର ନାମ ସକାଶୁ, ଯେହେତୁ ତାହାଙ୍କର ନାମ ଆମମାନଙ୍କ ପାଇଁ ଉଦ୍ଧାର ସାଧନ କରେ। ତାହାଙ୍କର ନାମ ସତ୍ୟତା ବିଶିଷ୍ଟ, ତାହାଙ୍କର ନାମ ପବିତ୍ର, ଆଶ୍ଚର୍ଯ୍ୟ, ଆଉ ସେ ତାହାଙ୍କ ନାମରେ ହିଁ ଆମମାନଙ୍କୁ କ୍ଷମା କରନ୍ତି। ଆମମାନଙ୍କର କୌଣସି ଧର୍ମକର୍ମ ହେତୁ ନୁହେଁ ବା ଆମମାନଙ୍କର କୌଣସି ପୁଣ୍ୟକର୍ମ ହେତୁ ନୁହେଁ, ମାତ୍ର ତାହାଙ୍କର ନାମ ହେତୁ ସେ ଆମମାନଙ୍କୁ ଉଦ୍ଧାର କରନ୍ତି। ଈଶ୍ୱର ଦାଉଦଙ୍କର ପାପ କ୍ଷମା କଲେ ଓ ଆମେ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ତାହେଲେ ସେ ଆମମାନଙ୍କୁ ମଧ୍ୟ କ୍ଷମା କରିବେ। ଈଶ୍ୱର ତାହାଙ୍କର ଇସ୍ରାଏଲ ଲୋକମାନଙ୍କ ବିଷୟ ନେଇ ଭବିଷ୍ୟତକୁ ଲକ୍ଷ୍ୟ କରି ଜିରିମିଆ 31:34 ଏହିପରି କହନ୍ତି, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ପ୍ରଭୁ ଯେତେବେଳେ ଆମମାନଙ୍କର ପାପ କ୍ଷମା କରନ୍ତି ସେତେବେଳେ ସେ ଆମମାନଙ୍କର ପାପ ଆଉ ସ୍ମରଣ କରନ୍ତି ନାହିଁ, ସେ ଆମମାନଙ୍କୁ କ୍ଷମା ଦିଅନ୍ତି। ଏହାପରେ 25:14 ଲେଖା ଅଛି, ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ, ଆଉ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ। ଯେଉଁମାନେ ପ୍ରଭୁଙ୍କୁ ଭୟ କରି ତାହାଙ୍କ ଉପରେ ପ୍ରତି ଅବସ୍ଥାରେ ନିର୍ଭର କରନ୍ତି, ସେମାନେ ତାହାଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ ତାହାଙ୍କର ମହତ ଅଭିମତ ବୁଝିପାରନ୍ତି। ସେମାନଙ୍କ ନିକଟରେ ତାହାଙ୍କର ଗୁପ୍ତ ବିଷୟ ପ୍ରକାଶ କରନ୍ତି। ସେମାନଙ୍କ ନିକଟରେ କୌଣସି ବିଷୟ ଲୁଚାଇ ରଖନ୍ତି ନାହିଁ ଏବଂ ତାହାଙ୍କର ବିଶ୍ୱାସୀମାନେ ହିଁ କେବଳ ସେହି ଅଭିମତକୁ ବୁଝିପାରନ୍ତି। ପ୍ରିୟ ବନ୍ଧୁ, ପ୍ରଭୁଙ୍କୁ ଭୟ କରି ତାହାଙ୍କ ଉପରେ ନିର୍ଭର କରିବା ହେଉଛି ସବୁଠାରୁ ବଡ଼ ବିଷୟ। ଯଦି ଆମେ ପ୍ରଭୁଙ୍କୁ ଭୟ କରୁନାହୁଁ ତାହେଲେ ଆମେ କେବେ ହେଲେ ପ୍ରଭୁଙ୍କର ହୋଇପାରିବା ନାହିଁ ଏବଂ ଆମମାନେ ମନୁଷ୍ୟକୁ ଦେଖି ଭୟ କରିବା, ସମସ୍ୟାକୁ ଦେଖି ଭୟ କରିବା, ଏପରିକି ମନୁଷ୍ୟ ଜୀବନରେ ଅନେକ ପ୍ରକାର ଭୟ ରହିଅଛି, ପାପର ଭୟ ରହିଅଛି, ମୃତ୍ୟୁର ଭୟ ରହିଅଛି, କିନ୍ତୁ ପ୍ରଭୁଙ୍କୁ ଯିଏ ଭୟ କରେ ତା ମନ ମଧ୍ୟରେ ଏ ପ୍ରକାର ଭୟ ସବୁ ରହିବ ନାହିଁ, ଆଉ ଯିଏ ପ୍ରତି ଅବସ୍ଥାରେ ତାହାଙ୍କ ଉପରେ ନିର୍ଭର କରେ ସେ କୌଣସି ସମସ୍ୟାରେ ମଧ୍ୟ ବିଚଳିତ ହେବ ନାହିଁ। ପ୍ରଭୁ ଆମମାନଙ୍କ ଜୀବନରୁ ସେହି ପ୍ରକାର ଭୟ ଆଉ ନିର୍ଭରଶୀଳତାର ଜୀବନ ଆଶା କରନ୍ତି। ଏହାପରେ ଆମେ ଏହି ଗୀତର ଶେଷ ଭାଗକୁ ଆସିବା, ଆଉ ତାହା ହେଉଛି କ୍ଲେଶ ଓ ତହିଁରୁ ଉଦ୍ଧାର, ଯାହାକି ଭବିଷ୍ୟତରେ ଇସ୍ରାଏଲ ପ୍ରତି ଘଟିବାକୁ ଯାଉଅଛି। 25:15-17 ମଧ୍ୟରେ ଏହିପରି ଲେଖା ଅଛି, ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ, କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ। ମୋ ପ୍ରତି ଫେର ଓ ମୋ ପ୍ରତି ଦୟା କର, କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ। ମୋ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି, ତୁମେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର। ଏହା କେବଳ ଦାଉଦଙ୍କର ନୁହେଁ, ମାତ୍ର ଏହା ମଧ୍ୟ ଭବିଷ୍ୟତରେ ସେହି ଅବଶିଷ୍ଟ ଇସ୍ରାଏଲୀୟମାନଙ୍କର ପ୍ରାର୍ଥନା ହେବ, ଯେଉଁମାନେ କି ସେହି କ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ। ଓ ଏହା ଆଜି ମଧ୍ୟ ଆମମାନଙ୍କ ନିମନ୍ତେ ପ୍ରଯୁଜ୍ୟ, ଯେପରି ଆମମାନେ ସେହି ପ୍ରକାର ପ୍ରାର୍ଥନାଶୀଳ ଜୀବନଯାପନ କରି ସମସ୍ତ କ୍ଲେଶ ଓ ସମସ୍ୟା ମଧ୍ୟରେ ମଧ୍ୟ ଈଶ୍ୱରଙ୍କ ଉପରେ ନିର୍ଭର କରୁ। ପ୍ରିୟ ବନ୍ଧୁ, ପ୍ରାର୍ଥନା ହେଉଛି ସବୁଠାରୁ ବଡ଼ ବିଷୟ। ଅନେକ ସମୟରେ ଆମେ ନିଜର ଦୁଃଖ, ଆମ ନିଜର ସମସ୍ୟାକୁ ନେଇ ମନୁଷ୍ୟ ନିକଟରେ ପ୍ରକାଶ କରୁ, ମନୁଷ୍ୟ ନିକଟରେ ସମସ୍ତ ବିଷୟ ଜଣାଉ, ମନୁଷ୍ୟ ନିକଟରେ କାନ୍ଦୁ, ମାତ୍ର ଆମେ ପ୍ରଭୁଙ୍କ ନିକଟରେ କାନ୍ଦୁନା, ପ୍ରଭୁଙ୍କୁ ଆମମାନଙ୍କର ସମସ୍ୟା ଜଣାଉନା, ଆଉ ପ୍ରଭୁଙ୍କୁ ଆମମାନଙ୍କର ଦୁଃଖ ଆମେ ଖୋଲିକି କହୁନା। ଯେହେତୁ ଆମମାନଙ୍କର ଜୀବନ ପ୍ରଭୁଙ୍କଠାରେ ସଂଯୁକ୍ତ ନଥାଏ, ଆମମାନଙ୍କର ବିଶ୍ୱାସ ପ୍ରଭୁଙ୍କଠାରେ ନଥାଏ, ଆମମାନଙ୍କ ନିର୍ଭରଶୀଳତାର ଜୀବନ ପ୍ରଭୁଙ୍କଠାରେ ନଥାଏ, ତେଣୁକରି ଆମମାନେ ବିଚଳିତ ହେଉ, ଅସ୍ଥିର ହେଉ, ଭାଙ୍ଗି ପଡ଼ୁ, ନୈରାଶ୍ୟତାର ମଧ୍ୟ ଦେଇ ଗତି କରୁ ଏବଂ ସମୟ ଆସେ ଆମମାନେ ହତାଶ ଓ ନିରାଶ ହୋଇ ଭାଙ୍ଗି ପଡ଼ୁ। କିନ୍ତୁ ପ୍ରିୟ ବନ୍ଧୁ, କୌଣସି ମନୁଷ୍ୟ ଆମମାନଙ୍କର କ୍ଲେଶ ଓ ସମସ୍ୟାରୁ ଆମମାନଙ୍କୁ ଉଦ୍ଧାର କରିପାରିବ ନାହିଁ, କେବଳ ପ୍ରଭୁ ହିଁ ଆମମାନଙ୍କୁ ଉଦ୍ଧାର କରିପାରିବେ, ଆଉ ସେ ଆମମାନଙ୍କର ସଙ୍ଗେ ସଙ୍ଗେ ରହି ଆମମାନଙ୍କୁ ସମସ୍ତ ସମସ୍ୟାରୁ କ୍ଲେଶରୁ ଉଦ୍ଧାର କରିବେ। ଯେତେବେଳେ ଦୁଃଖ ଆସେ, ଯେତେବେଳେ ସମସ୍ୟା ଆସେ, ସେତେବେଳେ ପ୍ରଭୁ ଆମମାନଙ୍କ ସହିତରେ ଥାଆନ୍ତି। ସେଦିନ ଶିଷ୍ୟମାନେ ଯେତେବେଳେ ସେହି ନୌକାରେ ଥିଲେ, ଝଡ଼ ଆସିଲା, ଆଉ ସେତେବେଳେ ପ୍ରଭୁ ଯୀଶୁ ସେମାନଙ୍କ ସଙ୍ଗରେ ଥିଲେ, ମାତ୍ର ସେମାନେ ଜାଣିପାରୁନଥିଲେ। ଆଉ ପ୍ରଭୁ ଯୀଶୁ କେବଳ ସେହି ଝଡ଼କୁ ଶାନ୍ତ କଲେ, ଆଉ ଯଦ୍ୱାରା ସେମାନେ ନିରାପଦରେ ଅନ୍ୟ ପାରିରେ ଯାଇ ପହଞ୍ଚିଲେ। ପ୍ରିୟ ବନ୍ଧୁ, ଏହି ଜଗତ ମଧ୍ୟରେ ଆମମାନଙ୍କର ଏହି ଜୀବନ ରୂପକ ନୌକାଟିକୁ କେବଳ ପ୍ରଭୁ ଯୀଶୁ ହିଁ ସମସ୍ତ ପ୍ରକାର ଝଡ଼ ଓ କ୍ଲେଶ ମଧ୍ୟ ଦେଇ ପାରି କରାଇ ନେବେ। ତେଣୁ ଆମମାନଙ୍କର ବିଶ୍ୱାସ ତାହାଙ୍କ ଉପରେ ରହିବା ଉଚିତ। ଏହାପରେ 25:18 ଲେଖା ଅଛି, ମୋହର କ୍ଲେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର, ପୁଣି ମୋହର ପାପ ସବୁ କ୍ଷମା କର। ଯେତେବେଳେ ଆମେ କ୍ଲେଶ ମଧ୍ୟ ଦେଇ ଗତି କରୁ, ସେତେବେଳେ ଆମେ ନିଜର ଜୀବନକୁ ସମୀକ୍ଷା କରିବା ଉଚିତ, ଓ ଯଦି ଆମମାନଙ୍କ ଜୀବନରେ ସେପରି କିଛି ଗୁପ୍ତ ପାପ ଥାଏ, ତାହେଲେ ତାହା ସ୍ୱୀକାର କରିବା ଉଚିତ। ଆଜି ଅନେକ ଲୋକ ନିଜର ଗୁପ୍ତ ପାପକୁ ସ୍ୱୀକାର କରିବାକୁ ନ ଚାହିଁ ସେମାନେ ତାହା ଛପାଇ ରଖିବାକୁ ଚାହାନ୍ତି। ତେଣୁକରି ସେମାନେ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଚାହାନ୍ତି ନାହିଁ, ଖ୍ରୀଷ୍ଟଙ୍କ ନିକଟକୁ ଯିବା ପାଇଁ ଚାହାନ୍ତି ନାହିଁ, ଯେହେତୁ ସେମାନଙ୍କର ସେ ପାପକୁ ସ୍ୱୀକାର କରିବାକୁ ହେବ। ମାତ୍ର ଯେପର୍ଯ୍ୟନ୍ତ ଆମେ ନିଜର ଗୁପ୍ତ ପାପକୁ ପ୍ରଭୁଙ୍କଠାରେ ସ୍ୱୀକାର କରିନାହୁଁ, ସେପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ସମସ୍ୟା ଲାଗି ରହିଥିବ। ତେଣୁ ଆସୁ ନିଜର ଜୀବନକୁ ସମୀକ୍ଷା କରି ପ୍ରଭୁଙ୍କ ନିକଟରେ ନିଜର ପାପ ସବୁକୁ ସ୍ୱୀକାର କରୁ। ଏହାପରେ 25:19-22 ମଧ୍ୟରେ ଏହିପରି ଲେଖା ଅଛି, ମୋର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ। ସେମାନେ ଦାରୁଣ ଘୃଣାଭାବରେ ମୋତେ ଘୃଣା କରନ୍ତି। ମୋ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମଠାରେ ଶରଣ ନେଇଅଛି। ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, କାରଣ ମୁଁ ତୁମର ଅନୁସରଣ କରେ। ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ ସଙ୍କଟରୁ ମୁକ୍ତ କର। ଏଇଠାରେ ଆମେ ସ୍ପଷ୍ଟ ଭାବେ ଜାଣିବାକୁ ପାରୁଛୁ ଯେ ଏହା କେବଳ ଦାଉଦଙ୍କ ବ୍ୟକ୍ତିଗତ ଅନୁଭୂତିର ପ୍ରାର୍ଥନା ନୁହେଁ, ମାତ୍ର ଏହା ମଧ୍ୟ ଇସ୍ରାଏଲ ଜାତି ପ୍ରତି ଉଦ୍ଦିଷ୍ଟ ଓ ଏହା ସେହି ଆଗାମୀ କ୍ଲେଶର ସମୟରେ ଇସ୍ରାଏଲର ଅବଶିଷ୍ଟାଂଶଙ୍କର ପ୍ରାର୍ଥନା ହେବ। ଆଜି ମଧ୍ୟ ଆମମାନେ ଈଶ୍ୱରଙ୍କ ସନ୍ତାନ ହିସାବରେ କ୍ଲେଶ ଓ ସମସ୍ୟାର ସମ୍ମୁଖୀନ ହେଉ, ମାତ୍ର ଦାଉଦଙ୍କ ପରି ଆମମାନଙ୍କର ମଧ୍ୟ ପ୍ରାର୍ଥନା ହେବା ଉଚିତ, ହେ ପ୍ରଭୁ ସମସ୍ତ କ୍ଲେଶରୁ ମୋତେ ଉଦ୍ଧାର କର। ଆସନ୍ତୁ ଏହାପରେ ଗୀତ 26 ମଧ୍ୟକୁ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ବ୍ୟକ୍ତିଗତ ଧାର୍ମିକତାକୁ ଭିତ୍ତି କରି ନିବେଦନ ପ୍ରାର୍ଥନା। ଗୀତ 25 ଆମେ ଦେଖିଥିଲୁ ଦାଉଦ ତାହାଙ୍କର ପାପ ସ୍ୱୀକାର କରିଥିଲେ ଓ ଦାଉଦ ଜଣେ ମହାପାପୀ ଥିଲେ। ମାତ୍ର ଏହି ଗୀତ 26 ଦାଉଦ ତାହାଙ୍କର ଧାର୍ମିକତା ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ଈଶ୍ୱରଙ୍କ ଦୟା ଓ ଅନୁଗ୍ରହ ହେତୁ ସେ ତହିଁର ଅଧିକାରୀ ହୋଇପାରିଥିଲେ। ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀର ଧାର୍ମିକତା ତାହାର ନିଜର ଧର୍ମକର୍ମ ହେତୁ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ହେତୁ ସେ ପ୍ରାପ୍ତ ହୋଇଥାଏ। 1 କୋରିନ୍ଥିୟ 3:30 ଲେଖା ଅଛି, କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ୱରଙ୍କଠାରୁ ଆମମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ତେଣୁକରି ତାହାଙ୍କ ନାମରେ ପ୍ରାର୍ଥନା କରିବାର ଅର୍ଥ ତାହା ହିଁ ବୁଝାଏ। ଆମେ ତାହାଙ୍କର ଧାର୍ମିକତା ଓ ପବିତ୍ରତା ତଥା ମୁକ୍ତି ମାଧ୍ୟମରେ ପିତା ଈଶ୍ୱରଙ୍କ ନିକଟରେ ଆମମାନଙ୍କର ସମସ୍ତ ନିବେଦନ ଜଣାଉ। ଆମେ ଖ୍ରୀଷ୍ଟଙ୍କୁ ତାହାଙ୍କର କାର୍ଯ୍ୟକୁ ଓ ଯୋଗ୍ୟତାକୁ ଈଶ୍ୱରଙ୍କ ନିକଟରେ ଉପସ୍ଥାପିତ କରି ଈଶ୍ୱରଙ୍କଠାରୁ ସାହାଯ୍ୟ ଭିକ୍ଷା କରୁ। ଦେଖନ୍ତୁ ଦାଉଦ କିପରି ନିଜର ଧାର୍ମିକତାକୁ ଭିତ୍ତି କରି ଈଶ୍ୱରଙ୍କଠାରେ ନିବେଦନ କରନ୍ତି। 26:1-2 ଏହିପରି ଲେଖା ଅଛି, ହେ ସଦାପ୍ରଭୁ ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି, ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି। ହେ ସଦାପ୍ରଭୁ ମୋତେ ପରୀକ୍ଷା କରି ପ୍ରମାଣ ନିଅ, ମୋର ମର୍ମ ଓ ଚିତ୍ତ ପରିଷ୍କାର କର। ଏହା ଏକ ଚମତ୍କାର ଗୀତ, ଯାହାକି ଦାଉଦଙ୍କର ଈଶ୍ୱରଙ୍କ ସହିତ ଚାଲିବାର ବିଷୟକୁ ପ୍ରକାଶ କରେ। ଦାଉଦ ଯଦିଓ ପାପ କଲେ, ମାତ୍ର ସେ ପାପରେ ଜୀବନ ଅତିବାହିତ କରିବାକୁ ପସନ୍ଦ କରିନଥିଲେ। ଦାଉଦଙ୍କର ଜୀବନ ଅନ୍ୟ ରାଜାମାନଙ୍କ ଜୀବନର ମାପକାଠି ସ୍ୱରୂପ ଥିଲା। ଏହା ଥିଲା ଦାଉଦଙ୍କର ସଦାପ୍ରଭୁଙ୍କ ପ୍ରତି ଦୃଢ଼ ବିଶ୍ୱାସ ଓ ନିର୍ଭରତା, ଯାହାକି ତାହାଙ୍କୁ ସିଦ୍ଧତାରେ ଆଚରଣ କରିବା ନିମନ୍ତେ ସହାୟକ ହୋଇଥିଲା। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କ ଜୀବନ ମଧ୍ୟ ସେହି ପ୍ରକାର ହେବା ଉଚିତ। 26:3-5 ମଧ୍ୟରେ ଦାଉଦ ଏଠାରେ ଈଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣାକୁ ପ୍ରକାଶ କରନ୍ତି, ଯେଉଁଥିପାଇଁ ସେ ସେହି ଧାର୍ମିକତାର ମାର୍ଗରେ ଚାଲିବା ନିମନ୍ତେ ସମର୍ଥ ହୋଇପାରିଛନ୍ତି। ଏହି ଗୀତ ସହିତ ଗୀତ ସଂହିତାର ପ୍ରଥମ ଗୀତଟିର ସାମଞ୍ଜସ୍ୟ ରହିଅଛି। ଗୀତ 1 ପର୍ବରେ 1 ଲେଖା ଅଛି, ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣରେ ଚାଲେ ନାହିଁ, କେବଳ ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କେବଳ ନିନ୍ଦକମାନଙ୍କ ସଭାରେ ବସେ ନାହିଁ। କିନ୍ତୁ ଦାଉଦ ଏଠାରେ କହନ୍ତି, ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ, କିମ୍ବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ। ସେ ଆହୁରି କହନ୍ତି, ମୁଁ ତୁମ ସତ୍ୟତାରେ ଆଚରଣ କରିଅଛି। ଈଶ୍ୱରଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପାଇବା ପରେ ଏହା ଥିଲା ଦାଉଦଙ୍କର ବାସ୍ତବ ଅନୁଭୂତି ଓ ଜୀବନର ସାକ୍ଷ୍ୟ। ଛବିଶ ପର୍ବର ଛ ଓ ସାତ ପଦରେ ମଧ୍ୟ ଆମେ ଦେଖୁଛୁ ଯେ ମନୁଷ୍ୟର ବିଶ୍ୱାସ ଏକ ଉତ୍ତମ ଜୀବନ ଦ୍ୱାରା ପ୍ରକାଶିତ ହେବା ଆବଶ୍ୟକ ଓ ଉତ୍ତମ ଜୀବନକୁ ଧରି ରଖିବା ଆବଶ୍ୟକ। ତା ନହେଲେ ସେହି ବିଶ୍ୱାସ ଫଳପ୍ରଦ ହେବ ନାହିଁ। ଆମମାନଙ୍କର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଓ ପ୍ରଶଂସା ଆମମାନଙ୍କର ସୂଚୀ ହୃଦୟ ମଧ୍ୟରୁ ନିର୍ଗତ ହେବା ଆବଶ୍ୟକ ଓ ସୂଚୀ ହସ୍ତ ଉତ୍ତୋଳନ କରି ତାହାଙ୍କର ଧନ୍ୟବାଦ କରିବା ଆବଶ୍ୟକ। ଏହାପରେ ଛବିଶ ପର୍ବର ଆଠ ପଦରୁ ବାର ପଦ ମଧ୍ୟରେ ଦାଉଦ ବିଶ୍ୱାସରେ ସ୍ଥିର ରହିବାର ବିଷୟକୁ ପ୍ରକାଶ କରନ୍ତି। ତାହାଙ୍କର ଦୃଢ଼ ବିଶ୍ୱାସ ଯେ ପ୍ରଭୁ ତାହାଙ୍କୁ ସେହି କ୍ଲେଶ ମଧ୍ୟରୁ ଉଦ୍ଧାର କରିବେ ଓ ସେହି ଶୈଳ ଉପରେ ପ୍ରତିଷ୍ଠିତ କରାଇବେ। ସେ ଆଉ ପତିତ ହେବେ ନାହିଁ, ପ୍ରଭୁ ତାହାଙ୍କୁ ଧରି ରଖିବେ, ସେ ତାହାଙ୍କୁ ସେହି ଧାର୍ମିକତାର ପଥରେ କଢ଼ାଇ ନେବେ। ପ୍ରିୟ ବନ୍ଧୁ, ଆପଣଙ୍କ ଚରଣ ଆଜି କେଉଁ ଭୂମିରେ ଠିଆ ହେଉଅଛି? ଆଜି ଅନେକ ଲୋକ ପାପରେ ପତିତ ହେବାର କାରଣ ହେଉଛି ଯେ ସେମାନେ ସେହିପରି ଏକ ପ୍ରଲୋଭନପୂର୍ଣ୍ଣ ସ୍ଥାନରେ ରହି ତା ସହିତ ଯୁଦ୍ଧ କରିବାକୁ ଚାହାନ୍ତି, ମାତ୍ର ସେଠାରୁ ବାହାରି ଆସିବାକୁ ଚାହାନ୍ତି ନାହିଁ। ମାତ୍ର ପବିତ୍ର ବାଇବଲ କହେ, ଅତେବ ଏଡ଼େ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କର ଗନ୍ତବ୍ୟ ପଥରେ ଧାବମାନ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦାୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ ODIA@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।